Devaya.
Bhagavad Gita. Vimudananu Pashyanti Upramantam Sitambhati Upramantam Sitambhati Dhanambhadunaritvam 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 D ଦେଖିପାରନ୍ତି ଜ୍ଞାନ ଚକ୍ଷୁତ ଯେଉଁମାନଙ୍କର ଜ୍ଞାନ ଚକ୍ଷୁ ଅଛି ପ୍ରକରଣ ବା କୃଷ୍ଣ ଅଛି ଭକ୍ତି ପ୍ରଧାନ ପାଇଁ ଗୋପାଳ ମହାରାଜଙ୍କର ଇଂରାଜୀରେ ଏବଂ କୃଷ୍ଣ ବଳରୂପ କରୁଣାରଙ୍କର ଓଡ଼ିଆରେ ଯେପରି ଜୀବ ତାହାର ଶରୀର ତ୍ୟାଗ କରିପାରେ ଏକଥା ମୂର୍ଖମାନେ ବୁଝିପାରନ୍ତି ନାହିଁ କିମ୍ବା ଭୂତ ପ୍ରକୃତିରେ ତ୍ରିଗୁଣାଧୀନ ହୋଇ ଜୀବ ଦୁଇ ପ୍ରକାର ଶରୀରରେ ରହି ଜୀବନ ଉପଭୋଗ କରୁଛି ଏକଥା ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ କିନ୍ତୁ ଯେଉଁମାନଙ୍କର ଜ୍ଞାନ ଚକ୍ଷୁ ଉନ୍ମିଳିତ ହୋଇଅଛି ସେମାନେ ଏସବୁ ଠିକ୍ ରକମ ଦେଖିପାରନ୍ତି ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେଠାରେ ବ୍ୟବହୃତ ଜ୍ଞାନ ଚକ୍ଷୁ ତ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ ଜ୍ଞାନ ଚକ୍ଷୁ ବିନା ଜୀବ କଦାପି ବୁଝିପାରିବ ନାହିଁ ଯେପରି ଜୀବ ଏ ଶରୀର ତ୍ୟାଗ କରେ କିମ୍ବା ପରଜନ୍ମରେ କି ପ୍ରକାର ଶରୀର ସେ ଲାଭ କରିବାକୁ ଯାଉଛି କିମ୍ବା କାହିଁକି ସେ ଏକ ନିର୍ଦ୍ଦିଷ୍ଟ ଶରୀର ଧାରଣ କରି ରହିଛି ଯେଉଁ ବ୍ୟକ୍ତି ଭଗବତ ଗୀତାରୁ ଯଥେଷ୍ଟ ଜ୍ଞାନ ଆହରଣ କରିପାରିଛି ଏବଂ ଏକ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟଙ୍କଠାରୁ ଏ ପ୍ରକାର ଶାସ୍ତ୍ରବାଣୀ ଶୁଣିଛି ସେ ହିଁ ଏସବୁ ବୁଝିପାରିବ ଯେ ଏସବୁ ଦେଖିବାର ଯୋଗ୍ୟତା ହାସଲ କରିଛି ସେ ଏକ ଭାଗ୍ୟବାନ ବ୍ୟକ୍ତି ଅଟେ ପ୍ରତ୍ୟେକ ଜୀବ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଶରୀର ତ୍ୟାଗ କରୁଛି ପ୍ରକୃତିର ଗୁଣାଧୀନ ହୋଇ ସେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିର ବଶ ହୋଇ ଜୀବନଯାପନ କରୁଛି ଏବଂ ଜୀବନକୁ ଉପଭୋଗ କରୁଛି ଫଳରେ ସେ ଇନ୍ଦ୍ରିୟ ସୁଖଭୋଗ ନିମିତ୍ତ ଇନ୍ଦ୍ରିୟ ସୁଖଭୋଗ ନାମରେ ବିଭିନ୍ନ ପ୍ରକାର ସୁଖ ଦୁଃଖ ଭୋଗ କରୁଛି ଯେଉଁ ଲୋକମାନେ ବରାବର ଇନ୍ଦ୍ରିୟ ସୁଖଭୋଗ କାମନାରେ ଏବଂ କାମ ପିପାସରେ ଅନ୍ଧ ହୋଇଛନ୍ତି ସେମାନେ ସେମାନଙ୍କର ବୋଧ ଶକ୍ତିକୁ ଚିରଦିନ ପାଇଁ ହରାଇଛନ୍ତି କାହିଁକି ସେମାନେ ଦେହାନ୍ତ ପ୍ରାପ୍ତି ହେଉଛନ୍ତି ଏବଂ କାହିଁକି ସେମାନେ ଏକ ନିର୍ଦ୍ଦିଷ୍ଟ ଶରୀର ଧାରଣ କରୁଛନ୍ତି ଏକଥା ସେମାନେ ବୁଝିପାରୁନାହାନ୍ତି ଯେଉଁମାନେ ଦିବ୍ୟଜ୍ଞାନ ଲାଭ କରିଛନ୍ତି ସେମାନେ ଦେଖିପାରୁଛନ୍ତି ଯେ ଆତ୍ମା ଶରୀର ଠାରୁ ଭିନ୍ନ ସେ ବରାବର ଶରୀର ପରିବର୍ତ୍ତନ କରୁଛି ଏବଂ ବିଭିନ୍ନ ଢଙ୍ଗରେ ଉପଭୋଗ କରୁଛି ଯେଉଁ ବ୍ୟକ୍ତି ଏ ପ୍ରକାର ଜ୍ଞାନ ଲାଭ କରିଛି ସେ ବୁଝିପାରିବ କାହିଁକି ବଦ୍ଧ ଯିବ ଏ ଭୌତିକ ସ୍ଥିତିରେ ରହି ଦୁଃଖ ଭୋଗ କରୁଛି। ତେଣୁ ଯେଉଁମାନେ କୃଷ୍ଣ ଚେତନାରେ ଖୁବ୍ ଅଗ୍ରଗତି କରିଛନ୍ତି ସେମାନେ ଜନସାଧାରଣଙ୍କୁ ଏ ଜ୍ଞାନ ପ୍ରଦାନ କରିବା ନିମିତ୍ତ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। କାରଣ ବଦ୍ଧ ଜୀବନ ବଡ଼ ଦୁଃଖଦାୟକ ଅଟେ, ସେମାନେ ଏଥିରୁ ମୁକ୍ତ ହେବା ଉଚିତ ଏବଂ କୃଷ୍ଣ ଚେତନଶୀଳ ହୋଇ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରି ଚିତ୍ ଜଗତକୁ ଯିବା ଉଚିତ। ତେଣୁ ସର୍ବପ୍ରଥମେ ଭକ୍ତ ଚୈତନ୍ୟ ମାତୃବୃନ୍ଦକୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ଆମେ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ ଆଜିର ଗୀତା କ୍ଲାସ୍କୁ। ଗୀତା ସଂସ୍କୃତ ଅଧ୍ୟାୟ ହେଉଛି ପୁରୁଷୋତ୍ତମ ବିଭାଗ ଯୋଗ। ପୁରୁଷୋତ୍ତମ ବିଭାଗ ଭଗବାନଙ୍କ ବିଷୟରେ ଭଗବାନ କହୁଛନ୍ତି ପୁରୁଷୋତ୍ତମ କହିବେ ପନ୍ଦର ଅଧ୍ୟାୟ ଅଠର ଶ୍ଳୋକ ସେଟା କହିବେ ସେ ହେଉଛି ପୁରୁଷୋତ୍ତମ। ଭଗବାନଙ୍କୁ ଜାଣିବା ପାଇଁ ହେଲେ ତିନି ପ୍ରକାର ଅନୁଭୂତି ରହିଛି, ଗୋଟେ ହେଉଛି ବ୍ରହ୍ମ ଅନୁଭୂତି, ଗୋଟେ ପରମାତ୍ମା ଅନୁଭୂତି ଏବଂ ଆଉ ଗୋଟେ ହେଉଛି ଭଗବତ ଅନୁଭୂତି। ତେଣୁ ଏଇ ଭଗବତ ଅନୁଭୂତି ବା ପୁରୁଷୋତ୍ତମ ଅନୁଭୂତି ଭଗବାନଙ୍କୁ ଜାଣିବା, ତେଣୁ ସେଇ ଭଗବାନଙ୍କ ବିଷୟରେ ଏଇ ପନ୍ଦର ଅଧ୍ୟାୟରେ କହି ପୁରୁଷୋତ୍ତମ ବିଭାଗ ଯୋଗ ପୁରୁଷୋତ୍ତମ। ତେଣୁ ଏ ଅଧ୍ୟାୟ ଆରମ୍ଭରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ବୃକ୍ଷ ସହିତ ତୁଳନା କରିଛନ୍ତି, ଓଲଟା ବୃକ୍ଷ ଉର୍ଦ୍ଧ ମୂଳ ମଦ ଶାଖ ଅଚ୍ୟତମ ପ୍ରାଉଡ଼ ଅଭ୍ୟମ ଛନ୍ଦାଂଶ ଦୃଶ୍ୟ କର୍ମାନି ଦସ୍ତମ ବେଦ ସବେଦେବି। ତେଣୁ ଓଲଟା ବୃକ୍ଷ ସହିତ ତୁଳନା କରିଛନ୍ତି ଏବଂ ଏ ବୃକ୍ଷର କେଉଁଠି ଆଦି ଅଛି କେଉଁଠି ଅନ୍ତ ଅଛି କେହି କହିପାରିବେ ନାହିଁ। ନୂପଲବ୍ଧି ନାତୁ ମତାଦି ମତସମ ପ୍ରତିଷ୍ଠା ଅସତ୍ୟମେନ ସଦୃଢ଼ ମୂଳ ମସନ୍ତ ଶତ୍ରୀଣ ଦୃଢ଼ ଚିତ୍ତ ଭୌତିକ ଜଗତର ବର୍ଣ୍ଣନା ଦେଉଛନ୍ତି ଓଲଟା ବୃକ୍ଷ ବୋଲି କହିବାର ଉଦ୍ଦେଶ୍ୟ ହେଉଛି ଆକୁ ଆମେ ଛେଦନ କରିବାକୁ ପଡ଼ିବ, ଦୃଢ଼ ଚିତ୍ତ ଛେଦନ କରିବାକୁ ପଡ଼ିବ। କେବେଠୁ ଆମର ଏ ଭୌତିକ ଜଗତ ଆରମ୍ଭ ହୋଇଛି ତାର କିଛି ଠିକଣା ନାହିଁ, ଅନାଦି। ଆମେ ଯେହେତୁ ଭୌତିକ ଜଗତରେ ରହିଛେ ସେଥିପାଇଁ ସବୁ ଜିନିଷର ଆଦି ଆମେ ଚିନ୍ତା କରୁଛେ ଏବଂ ଅନ୍ତ ମଧ୍ୟ ଚିନ୍ତା କରୁଛେ, କିନ୍ତୁ ଏଭଳି ଏକ ବସ୍ତୁ ଅଛି ଯାହାର ଆଦି ନାହିଁ ବା ଅନ୍ତ ନାହିଁ ସେ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ, ଇଏ ଅଦୂର ଜ୍ଞାନ। ଭୌତିକ ଜଗତର ସମସ୍ତ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ। ବହୁତ ବୈଜ୍ଞାନିକମାନଙ୍କର ବିଭିନ୍ନ ଗବେଷଣା ଚାଲିଛି, ଆମେ ବର୍ତ୍ତମାନ ମଧ୍ୟ ଯେତିକି ଜ୍ଞାନ ପ୍ରାପ୍ତ ହୋଇଛେ ଏସବୁ ଦ୍ୱୈତ ଜ୍ଞାନ, ରିଲେଟିଭ ଟ୍ରୁଥ୍ ବା ଦ୍ୱୈତ। କିନ୍ତୁ ଅଦ୍ୱୈତ ଜ୍ଞାନ ସମ୍ବନ୍ଧୀୟ ସବୁ ଯାହା ବସ୍ତୁ ସବୁ ରହିଛି ସେସବୁ ଜାଣିବା ପାଇଁ ହେଲେ ଯେଉଁମାନେ ଅଦ୍ୱୈତ ଜ୍ଞାନ ତତ୍ତ୍ୱ ଜାଣିଛନ୍ତି ତାଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଏଇ ଅଦ୍ୱୈତ ତତ୍ତ୍ୱ ଜ୍ଞାନ ବୁଝିପାରିବା। ଏ ଯେଉଁ ଭୌତିକ ଜଗତରେ ତଥାପି ଯେଉଁମାନେ ଆମେ ଦ୍ୱୈତ ଜ୍ଞାନ ଆମେ ପ୍ରାପ୍ତ ହେଉଛେ ସେଥିପାଇଁ ମଧ୍ୟ ଆମେ ଯାଉଛେ, ସ୍କୁଲକୁ ଯାଉଛେ, କଲେଜ ଯାଉଛେ, ବିଭିନ୍ନ ଶିକ୍ଷକମାନଙ୍କ ପାଖକୁ ଯାଉଛେ, ତାଙ୍କୁ ମଧ୍ୟ ପ୍ରଣାମ କରୁଛେ, ଏସବୁ କରୁଛେ। ଏ ଦ୍ୱୈତ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ଏଇସବୁ ବିଧି ରହିଛି, ତାହେଲେ ଅଦ୍ୱୈତ ଜ୍ଞାନ ପ୍ରାପ୍ତ ହେବା ପାଇଁ କେମିତି ଆମେ ମନ ଇଚ୍ଛା ଜାଣିପାରିବା, ନିଜ ବୁଦ୍ଧିବଳରେ ଜାଣିପାରିବା? ତେଣୁ ଜ୍ଞାନ ଚକ୍ଷୁତା ବହୁତ ବ୍ୟକ୍ତିର ମାନେ ବହୁତ ପ୍ରକାର ଜ୍ଞାନ ଥାଇପାରେ, ଜଣଙ୍କର ବହୁତ ପ୍ରକାର ବହୁତ ବଡ଼ ଜ୍ଞାନୀ ହୋଇଯାଇପାରନ୍ତି, କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ସେ ନିଜକୁ ଜାଣିନାହାନ୍ତି ତେଣୁ ସେ ଜ୍ଞାନ ଦ୍ୱୈତ ଜ୍ଞାନ ବୋଲି କୁହାଯିବ। ନିଜେ ପ୍ରକୃତରେ ଆମେ କିଏ, ଇଏ ଆତ୍ମା ସମ୍ବନ୍ଧ ଜ୍ଞାନ, ଇଏ ହେଉଛି ଅଦ୍ୱୈତ ଜ୍ଞାନ, ଅଦ୍ୱୈତ ଜ୍ଞାନ। ତେଣୁ ଏ ଭଗବତ ଗୀତା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଅଦ୍ୱୈତ ଜ୍ଞାନ ପ୍ରଦାନ କରାଯାଉଛି, ଯେଉଁଥିପାଇଁ କି ଯେଉଁମାନେ ଏ ଅଦ୍ୱୈତ ତତ୍ତ୍ୱକୁ ଜାଣିନାହାନ୍ତି, ଅଦ୍ୱୈତ ଜ୍ଞାନ ତତ୍ତ୍ୱକୁ ଯାଇନାହାନ୍ତି, ସେମାନେ ଭଗବତ ଗୀତାକୁ ବୁଝିପାରନ୍ତି ନାହିଁ। ତେଣୁ ଭଗବତ ଗୀତାରେ ଅନେକ ଭାଷ୍ୟ ରହିଛି, କିନ୍ତୁ ପ୍ରଭୁପାଦମାନେ ଯେତେବେଳେ ଲେଖିଲେ ଭାଷ୍ୟ ଲେଖିଲେ ଭଗବତ ଗୀତା ଆଜ୍ ଉଟିଜ୍, ତାକୁ ଆମ ଓଡ଼ିଆରେ ଅନୁବାଦ କଲେ ଯେ ଭଗବତ ଗୀତା ମୌଳିକ ରୂପରେ, ମୌଳିକ ରୂପରେ କହିବାର ଉଦ୍ଦେଶ୍ୟ ହେଉଛି ବା ଆଜ୍ ଉଟିଜ୍ କହିବାର ଉଦ୍ଦେଶ୍ୟ ହେଉଛି ଏ ଅଦ୍ୱୈତ ଜ୍ଞାନ ତତ୍ତ୍ୱକୁ ବୁଝିବାକୁ ପଡ଼ିବ, ଅଦ୍ୱୈତ ଜ୍ଞାନ ତତ୍ତ୍ୱ ବୁଝାଇ ଦିଆଯାଇଛି। ଯେଉଁମାନେ ସେଇଭଳି ଭାବରେ ଜଣେ ଉପଯୁକ୍ତ ଗୁରୁକୁ ପ୍ରାପ୍ତ ହୋଇନାହାନ୍ତି, ଗୁରୁଙ୍କ ସ୍ଥାନରେ ଯାଇନାହାନ୍ତି, ସେମାନେ ଏଇଟାକୁ ବୁଝିପାରିବେ ନାହିଁ। ଏଥିରେ ବହୁତ ଜିନିଷ ଅଛି ଯେଉଁଟାକୁ ସାଧାରଣତଃ ଲୋକମାନେ କହିବେ ଏସବୁ କଳ୍ପନା ଜିନିଷ। କିନ୍ତୁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଇମଂ ବ୍ୟବସ୍ଥିତ ଯୋଗଂ ପ୍ରତବାନ ଆମ ଅବ୍ୟୟମ। ଏ ଜ୍ଞାନ ପ୍ରଥମେ ଭଗବତ ଗୀତାର ଜ୍ଞାନକୁ ପ୍ରଥମେ ଭଗବାନ ସୂର୍ଯ୍ୟର ଦେବତା ଋଷାଙ୍କୁ ଦେଇଥିଲେ। ବୈଜ୍ଞାନିକମାନେ ଯଦି ଶୁଣିବେ ସେ କହିବେ ଏଇଟା ସବୁ ମିଛ କଥା, ସୂର୍ଯ୍ୟରେ କ'ଣ ଜୀବନ ରହିପାରିବ? କାରଣ ତାଙ୍କର ଦ୍ୱୈତ ଜ୍ଞାନ, ଅଦ୍ୱୈତ ଜ୍ଞାନକୁ ସେମାନେ ବୁଝିପାରିବେ ନାହିଁ। ଅଦ୍ୱୈତ ଜ୍ଞାନ ବୁଝିବା ପାଇଁ ହେଲେ ସେଭଳି ଭାବରେ ଜଣେ ଅଦ୍ୱୈତ ଜ୍ଞାନ ତତ୍ତ୍ୱବିତ୍ ପାଖକୁ ଆମେ ଯିବାକୁ ପଡ଼ିବ। ଏବଂ ସେଇଟା ମଧ୍ୟ କେବେ କୁହାଯାଇଥିଲା ପ୍ରଭୁପାଦ ମହାରାଜଙ୍କ ଭାବାର୍ଥ କହୁଛନ୍ତି 12 କୋଟି 4 ଲକ୍ଷ ବର୍ଷ ପୂର୍ବେ। ସେଇଟାକୁ ମଧ୍ୟ ସବୁ ବୈଜ୍ଞାନିକମାନେ ବୁଝିବେ ଏହିସବୁ କଳ୍ପନା। ସେଥିପାଇଁ ଆମର ବୈଦିକ ଶାସ୍ତ୍ରକୁ ସେମାନେ ମାଇଥୋଲୋଜି ବୋଲି କହୁଛନ୍ତି। ତେଣୁ ଯଦିଓ ଭୌତିକ ଜଗତରେ ବହୁତ ଜ୍ଞାନ ରହିଛି, ଅନେକ ପ୍ରକାର ଜ୍ଞାନ ରହିଛି, ଆମର ସେ ସୀମା ଆମର ଜଣେ ଭକ୍ତିମନ ଠାକୁର ଜଣେ ରହିଛନ୍ତି ବୈଷ୍ଣବ ଆଚାର୍ଯ୍ୟ, ସେ କହୁଛନ୍ତି ଏ ଯେଉଁ ଭୌତିକ ଜଗତରେ ଯେଉଁ ଜ୍ଞାନ ଅନେକ ପ୍ରକାର ଜ୍ଞାନ ରହିଛି କିନ୍ତୁ ଜଡ଼ ବିଦ୍ୟାଗତ ମାୟାର ବୈଭବ, ଏ ଭୌତିକ ଜ୍ଞାନ ବା ଦ୍ୱୈତ ଜ୍ଞାନ ଜଡ଼ ବିଦ୍ୟା ଜଡ଼ ଜଗତର କଥା, ଚେତନ ଜଗତର ଜ୍ଞାନ ନାହିଁ। ଏଠି ଜଡ଼ ଜଗତର ଜ୍ଞାନ ସବୁ ରହିଛି, ଚେତନ ଜଗତର ଜ୍ଞାନ ଏ ଜଡ଼ ଜଗତର ଜ୍ଞାନରୁ ଉର୍ଦ୍ଧ୍ୱରେ। ଜୟ ଶ୍ରୀଗୋବିନ୍ଦା ଶ୍ରୀକୃଷ୍ଣ ବଳରାମ ଜଗନ୍ନାଥ ଚେତନ ସମ୍ବନ୍ଧୀୟ ଜ୍ଞାନ, ଚେତନ ଜଗତର ଜ୍ଞାନ ଜଡ଼ ଜଗତର ଜ୍ଞାନରୁ ଉର୍ଦ୍ଧ୍ୱରେ। ତେଣୁ ଦତ୍ତୁନ ଠାକୁର କହିଲେ ଜଡ଼ ବିଦ୍ୟା ଯତ ମାୟାର ବୈଭବ, ଏ ଜଡ଼ ବିଜ୍ଞାନ ଏ ମାୟାର ବିଜ୍ଞାନ। ମାୟା କହିଲେ ସତ୍ୱରଜ ତମ ତ୍ରିଗୁଣ, ତ୍ରିଗୁଣ ଦ୍ୱାରା ସମସ୍ତଙ୍କର ବୁଦ୍ଧି ମୋହ ଜ୍ଞାନ ଆଚ୍ଛନ ହେଇକି ରହିଛି। ତେଣୁ ସେମାନେ ଏ ଚେତନ ପଦାର୍ଥ ବିଷୟରେ ଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ। ଆମ ବୈଜ୍ଞାନିକମାନେ ମଧ୍ୟ ଆମେ ପଢ଼ୁଥିଲୁ ପାଠ ପଢ଼ିଲା ବେଳେ ମଧ୍ୟ ଆମେ ପଢ଼ୁଥିଲୁ ଜଡ଼ ତତ୍ତ୍ୱ ଏବଂ ଚେତନ ତତ୍ତ୍ୱ ତଫାତ୍ କ'ଣ ଆମେ ପଢ଼ୁଥିଲୁ, ତାର ବୁଦ୍ଧି ନାହିଁ ତାର ବୁଦ୍ଧି ଅଛି, ଏଇଭଳି ଭାବରେ ସବୁ ଆମେ ପଢ଼ୁଥିଲୁ ଯେ ଚାଲିପାରୁନି ଇଏ ଚାଲିପାରୁଛି ଏଇଭଳି ଭାବେ କୁହାଯାଉଛି। କିନ୍ତୁ ସେ ଜ୍ଞାନ ମଧ୍ୟ ପୂର୍ଣ୍ଣ ଜ୍ଞାନ ନୁହଁ। ପ୍ରଭୁପାଦ ମହାରାଜ ଥରେ ଯାଇଥିଲେ ଆମେରିକାରେ, ଗୋଟେ ବିରାଟ ବଡ଼ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ରହିଛି, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆପଣମାନେ ଜାଣିଥିବେ ଯଦି ଜାଣିଥିବେ ଆମେରିକାରେ ରହିଛି। ବହୁତ ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ ରହିଛି, ପାଶ୍ଚାତ୍ୟ ଜଗତରେ ବହୁତ ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ ରହିଛି। ତେଣୁ ପ୍ରଭୁପାଦ ମହାରାଜ ପଚାରିଲେ ଜଡ଼ ତତ୍ତ୍ୱ ଏବଂ ଚେତନ ତତ୍ତ୍ୱ ଭିତରେ ତଫାତ୍ କ'ଣ, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଲିଭିଂ ବଡି ଆଣ୍ଡ ଏ ଡେଡ୍ ବଡି। ଆମକୁ ଆମେ ଆମକୁ କହିବା ଜୀବନ, ଆମେ ହେଉଛୁ ଚେତନ ତତ୍ତ୍ୱ, କିନ୍ତୁ ଜଣେ ଜଣେ ମୃତ୍ୟୁବରଣ କରିଯାଉଛି ସେ ଚେତନ ତତ୍ତ୍ୱ କୁଆଡ଼େ ଯାଉଛି, ସେ ତ ସେ ଶରୀର ରହିଛି, ଶରୀରକୁ ଚେତନ ତତ୍ତ୍ୱ ବୋଲି ଆମେ କହୁଛେ, ଜୀବନ୍ତ ତତ୍ତ୍ୱ ସେ ଯେତେବେଳେ ମୃତ୍ୟୁ ହୋଇଯାଉଛି ତାର କ'ଣ କ'ଣଟା ଚାଲିଯାଉଛି, ଯେଉଁଥିପାଇଁକି ସେ ଜଡ଼ ତତ୍ତ୍ୱରେ ପରିଣତ ହୋଇଯାଉଛି, ତଫାତ୍ କ'ଣ? ସେ ଯେଉଁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଚେତନ ସତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନ, ଏହି ଚେତନ ସତ୍ତ୍ୱ ବିଷୟରେ ଭଗବତ ଗୀତାର ଆରମ୍ଭରୁ ଭଗବାନ କହୁଛନ୍ତି ସେ କଥା, ଚେତନ ତତ୍ତ୍ୱ ବିଷୟରେ ଜ୍ଞାନ ଦେଇଯାଉଛି। ବୈଜ୍ଞାନିକମାନେ ଏ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ଏପର୍ଯ୍ୟନ୍ତ, ଏବଂ ସେମାନେ ମଧ୍ୟ କୋଟି କୋଟି ବର୍ଷ ପରେ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ। ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହୁଛନ୍ତି, ଗନ୍ଧାସ୍ କୋଡ଼ି ସଦବ ସରସନ୍ତ୍ର ଗମ୍ୟ ବାୟୋ ରଥା ବିମନସୋ ମଣିପୁଙ୍ଗବାନ ସୋପ୍ୟ ତ୍ରିଜତ୍ରପଦ୍ୟ ଚିହ୍ନ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଙ୍କ ତମାମ ଭଜାନ। ବୈଜ୍ଞାନିକମାନେ ଯେଉଁଭଳି ଭାବରେ ଗବେଷଣା କରି ଚାଲୁଛନ୍ତି, ଏହିଭଳି ଭାବରେ କୋଟି କୋଟି ବର୍ଷ ଧରି ଗବେଷଣା କଲେ ମଧ୍ୟ ସିଏ ଚେତନ ତତ୍ତ୍ୱ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। କାହିଁକି ନା ଏ ଜ୍ଞାନଟା ଅବରୋହ ପନ୍ଥାରେ ଗ୍ରହଣ କରିବାକୁ ପଡ଼ିବ, ଆରୋହ ପନ୍ଥାରେ ମିଶେ ରିସର୍ଚ୍ଚ କରିକିରି ଜାଣିବା ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି ସେମାନେ ବୁଝିପାରିବେ ନାହିଁ, ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏ ଅବରୋହ ପଥରେ ଆସୁଛି, ଗୁରୁ ଶିଷ୍ୟ ପରମ୍ପରାରେ ଜ୍ଞାନଟି ଆସୁଛି, ବସିଛନ୍ତି ଜ୍ଞାନ ଚକ୍ଷୁ, ଯେଉଁମାନେ ସେଇ ଗୁରୁ ଶିଷ୍ୟ ପରମ୍ପରାରେ ଏଇ ଜ୍ଞାନକୁ ପ୍ରାପ୍ତ ହେଉଛନ୍ତି ସେମାନେ ଜ୍ଞାନ ଚକ୍ଷୁ ଲାଭ କରିଛନ୍ତି। ସେଥିପାଇଁ ଗୁରୁଦେବଙ୍କର ମନ୍ତ୍ର ହେଉଛି ଓଂ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋମ୍ବଳିତମ ଜ୍ଞାନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଅଜ୍ଞାନତା ଭିତରେ ରହିଛି, ଜଡ଼ ଜଗତରେ ବହୁତ ଜ୍ଞାନ ରହିଛି, ଆମେ କେମିତି କହିବା ଅଜ୍ଞାନ ବୋଲି,
ପ୍ରଭୁପାଦ ମହାରାଜ ଏଇ କଥାଟି ସବୁବେଳେ କୁହନ୍ତି ଯେ ଜଣେ ଆମର ଭାରତୀୟ ବ୍ୟକ୍ତି ପାଶ୍ଚାତ୍ୟକୁ ଯାଇ ବହୁତ ପାଠ ପଢ଼ିଥିଲେ, ଡକ୍ଟରେଟ୍ ଇତ୍ୟାଦି କରିକି ଫେରୁଛନ୍ତି, ବହୁତ ଜ୍ଞାନ ତାଙ୍କର ହେଇଛି, କିନ୍ତୁ ଯେତେବେଳେ ଦେଶକୁ ଆସୁଛନ୍ତି ଦେଶରେ ଗୋଟେ ନଦୀ ରହିଛି, ନଦୀ ପାର ହେଲା ବେଳକୁ ସେ ନୌକାର ନାବିକୁ ବହୁତ ତାତ୍ସଲ୍ୟ ଭାବରେ କହୁଛନ୍ତି, ତୁ କ'ଣ ପାଠ ପଢ଼ିଛୁ, ଫିଜିକ୍ସ ପଢ଼ିଛୁ ନା, ତୋର 25% ଜୀବନ ନଷ୍ଟ ହେଇଗଲା, ପୁଣି କିଛି ମଙ୍ଗଳା ପରେ ପଚାରିଲେ କେମିଷ୍ଟ୍ରି ପଢ଼ିଛୁ ନା ନା, ନା ତୋର ଆଉ 25% ନଷ୍ଟ ହେଇଗଲା, ତାପରେ କିଛି ମଙ୍ଗଳା ପରେ ତାକୁ ପଚାରିଲେ ମ୍ୟାଥମେଟିକ୍ସ ପଢ଼ିଛୁ ନା ନା, ନା ତୋର 75% ନଷ୍ଟ ହେଇଗଲା ଜୀବନର, ତେଣୁ ଏଇଭଳି ଭାବରେ ବହୁତ ଜ୍ଞାନ ଅଛି ବୋଲି ସେ ଭାବୁଥିଲେ, ଆମେ ବହୁତ ଜ୍ଞାନକୁ ପ୍ରାପ୍ତ ହେଇଛି, ତେଣୁ କିଛି ସମୟ ଗଲା ପରେ ଯେତେବେଳେ ନଦୀରେ ଘୋଡ଼ା ଆସିଲା ନାଗ ଗୁଡ଼ିକ ହେଲା, ସେତେବେଳେ ନାବିକ ପଚାରିଲେ ଆପଣ ବହୁତ ପାଠ ପଢ଼ିଛନ୍ତି, ନଦୀର ନଦୀ ପାର ବା ସୁଇମିଂ ବା ପହଁରା ଜାଣିଛୁ ନିଶ୍ଚିନ୍ତ ଭାବରେ ନା ନା ସେଇଟା ମୁଁ ଜାଣିନି, ସେଇଟା କ'ଣ ସେ କି ଜ୍ଞାନ ସେଇଟା, ନା ଆପଣଙ୍କର 100% ଜୀବନ ନଷ୍ଟ ହେଇଯିବ ବର୍ତ୍ତମାନ, ପ୍ରକୃତରେ ତା ହିଁ ହେଲା, ଯେଉଁ ନଦୀରେ ଝଡ଼ା ଆସିଲା ନୌକାଟି ବୁଡ଼ିଗଲା, ଏବଂ ସେ ବହୁତ ବିଦ୍ୱାନ ପଣ୍ଡିତ ଆଶ୍ଚର୍ଯ୍ୟ ଜଗତରେ ପାଠ ପଢ଼ିକି ଆସିଛନ୍ତି, ସେ ମୃତ୍ୟୁବରଣ କଲେ, କିନ୍ତୁ ନାବିକଟି ପହଁରା ଜାଣିଥିଲା, ସେ ପହଁରି ପାରିକି ଜୀବନ ତାହାର ରକ୍ଷା ହେଇଗଲା, ଜୀବନ ରକ୍ଷା କରିଗଲା, ତେଣୁ ସେଇଟା ଆମର କହିବାର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଏଇ ଜଡ଼ ଜଗତରେ ଯେତେ ଜ୍ଞାନ ଜଣେ ପ୍ରାପ୍ତ ହେଲେ ମଧ୍ୟ ଲକ୍ଷ୍ମୀନାଥ ଠାକୁରଙ୍କ ମଧ୍ୟରେ ଜଡ଼ ବିଦ୍ୟା ଯୁକ୍ତ ମାୟାର କହିବ, ଏସବୁ ଭୌତିକ ଜ୍ଞାନ, ସେଇଟା ଜଡ଼ ବିଦ୍ୟାଯତ ମାୟା ବୈଭବ ଭଗବାନଙ୍କ ଭଜନ ଯଦି ହେଉନାହିଁ ତାହେଲେ ଜଡ଼ ବିଦ୍ୟାର କିଛି ମୂଲ୍ୟ ନାହିଁ, ଜଡ଼ ବିଦ୍ୟାର କିଛି ମୂଲ୍ୟ ଅଛି, କିନ୍ତୁ ଏ ଜଡ଼ ବିଦ୍ୟା ପ୍ରାପ୍ତ ହେଇ ଯଦି ଆମେ ଭଗବାନଙ୍କ ଭଜନ କରୁନାହିଁ ତାହେଲେ ସେଇଟା ତାର କିଛି ମୂଲ୍ୟ ନାହିଁ, ଜଡ଼ ବିଦ୍ୟା ମଧ୍ୟ ଆମେ ଜଡ଼ ବିଦ୍ୟା ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ ମଧ୍ୟ ଜଣେ ଜାଣିପାରିବ ବା ଜଣିବା ପାଇଁ ଜଣେ ଚେଷ୍ଟା କରିପାରିବ, ଅନ୍ତତଃ ପକ୍ଷେ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ସେଇଟା କହିଛନ୍ତି, ଇଦଙ୍ଗି ବିପଂସତ ପ୍ରସାଦସେବା ସୁସ୍ଥ ସୁପ୍ତ ବୁଦ୍ଧି ଦତ୍ତୌ ଅଭିଚତୁର୍ଥ କବି ବି ନିରୂପିତ ଉତ୍ତମ ଶୋକ ଗୁଣାନ ବର୍ଣ୍ଣନ, ଆମର ବହୁତ ଜ୍ଞାନ ଅଛି, ଆମର ବହୁତ ତପସ୍ୟା କରୁଛେ, ଆମର ବହୁତ ଧନ ଇତ୍ୟାଦି ଅଛି ବା ଆମେ ସବୁ ଦାନ ଇତ୍ୟାଦି କରୁଛେ, ଏହିସବୁ ମାଧ୍ୟମରେ ଆମର ଚେଷ୍ଟା ହେବା ଉଚିତ କେମିତି ଆମେ ଭଗବାନଙ୍କୁ ଜାଣିବା, ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଯେତେ ଯାହା ସବୁ ଭୌତିକ ଜ୍ଞାନ ସବୁ ରହିଛି ଏଇ ଜ୍ଞାନ ମାଧ୍ୟମରେ ଆମେ ଚିନ୍ତା କରିବା ଭଗବାନଙ୍କୁ ଜାଣିବା, ଭଗବତ ଗୀତାରେ ସବୁ ବିଷୟରେ ଜ୍ଞାନ ଭଗବାନ ଦେଇଛନ୍ତି, ସବୁ ବିଷୟରେ ଜ୍ଞାନ ଭଗବାନ ଦେଇଛନ୍ତି, ସେ ବିଷୟରେ ଯଦି ଆମେ ଚିନ୍ତା କରିବା ତାହେଲେ ଭଗବାନଙ୍କୁ ଜାଣିପାରିବା, ଯେକୌଣସି ଯିଏ ଯେକୌଣସି ସବଜେକ୍ଟ ଥାଉ ନା କାହିଁକି, କିଏ ଫିଜିକ୍ସ ପଢ଼ୁଛି, କିଏ କେମିଷ୍ଟ୍ରି ପଢ଼ୁଛି, କିଏ ମ୍ୟାଥମେଟିକ୍ସ ପଢ଼ୁଛି, କିଏ MBBS ପଢ଼ୁଛି, ସେ କିଏ କ'ଣ ପଢ଼ୁଛି, ତେଣୁ ସେଇ ଜ୍ଞାନ ମାଧ୍ୟମରେ ଜଣେ ଭଗବାନ ଜାଣି ଭଗବାନ ସେ ଭଗବତ ଗୀତାରେ ସବୁ ସେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି, ସବୁ ପ୍ରକାର ଜ୍ଞାନ ମଧ୍ୟ ରହିଛି ଭଗବତ ଗୀତାରେ, ଜଡ଼ ବିଦ୍ୟାର ଜ୍ଞାନ ବି ରହିଛି, ଜଡ଼ ବିଦ୍ୟା ଦ୍ୱାରା ଯେମିତି ମଧ୍ୟ ଜଣେ ଭଗବାନଙ୍କୁ ଜାଣିପାରିବେ, କିନ୍ତୁ ସାଧାରଣତଃ ଏଇ ଜଡ଼ ବିଦ୍ୟାଟା ଭଗବାନଙ୍କ ଭଜନରେ ବାଧା ଆସେ, ବାଧା ସୃଷ୍ଟି କରେ, କାହିଁକି ନା ଜଡ଼ ବିଦ୍ୟା ଦ୍ୱାରା ଜଣେ ଗର୍ବୀ ହେଇଯାଏ, ବହୁତ ଗର୍ବ ଆସିଯାଏ ତା'ର, ଗର୍ବ ହେବା ଦ୍ୱାରା ସେ ପ୍ରକୃତରେ ଏଇ ଯେଉଁ ଉନ୍ନତ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ସେ ସମର୍ଥ ହେଇପାରନ୍ତି ନାହିଁ, ତେଣୁ ଏଇ ଯେଉଁ ଜ୍ଞାନ ପ୍ରଭୁପାଦ ମହାରାଜ ଯାଇଥିଲେ ଋଷିଆକୁ ଯାଇଥିଲେ, ଋଷିଆରେ ଯେଉଁ ରହିଛି ତାଙ୍କର ହିନ୍ଦୁ ଫିଲୋସଫିର ଯିଏ ରହିଥିଲେ ବେଡ଼ ଡିପାର୍ଟମେଣ୍ଟ, ସେ ହେଉଛନ୍ତି ଡକ୍ଟର ପୋଟସ୍କି, ତାଙ୍କ ପାଖକୁ ଯେତେବେଳେ ଯାଇଥିଲେ ସେ ହିନ୍ଦୁ ରିଲିଜିଅନ୍ର ସେ ହେଉଛନ୍ତି ମୁଖ୍ୟ, ତେଣୁ ପ୍ରଭୁପାଦ ମହାରାଜ ଉପରେ ତାଙ୍କ ସହିତ ଆଲୋଚନା କଲେ, ସେତେବେଳେ ସେ କହିଲେ, ସେ ପ୍ରଫେସର ପଟସ୍କି କହିଲେ ସ୍ୱାମୀଜୀ ଏ ଯେଉଁ ଆପଣଙ୍କର ହିନ୍ଦୁ ଯେଉଁ ଧର୍ମରେ ସବୁ ରହିଛି ପୁନର୍ଜନ୍ମ ଏସବୁ ଯେଉଁ ରହିଛି ଏଇଟାକୁ ମୁଁ ବିଶ୍ୱାସ କରୁନି, ମୃତ୍ୟୁ ହେଇଗଲା ପରେ ଆଉ କ'ଣ କିଏ ଅଛି, ମୃତ୍ୟୁ ଆସିବ ଜନ୍ମ ହେବ ଏସବୁ ଜିନିଷ ଜଣେ ଯେତେବେଳେ ଶରୀର ମୃତ୍ୟୁବରଣ କରୁଛି ଶରୀରକୁ ଜାଳି ପୋଡ଼ି ଦିଆଯାଉଛି, ଆଉ ସବୁ ନଷ୍ଟ ହୋଇଗଲା। ଆମର ଭାରତ ମତ୍ସ୍ୟ ମଧ୍ୟ ଜଣେ ପ୍ରସିଦ୍ଧ ଋଷି ଚାର୍ବାକ ସେ ମଧ୍ୟ ସେ କଥା କହିଥିଲେ। ନାସ୍ତିକ ସେ ଲୋକମାନେ ଜାଣିପାରନ୍ତି ନାହିଁ, ତେଣୁ ସେ କହିଥିଲେ ସେ କଥା, ଯାବତ୍ ଦିବେତ୍ ସୁଖମ୍ ଦିବେତ୍ ଋଣମ୍ କୃତ୍ୱା ଭୂତମ୍ ବିବେତ୍ ଭସ୍ମୀଭୂତସ୍ୟ ଦେହସ୍ୟ ବୁଧ ପୁନରାଗମନ ଭବେତ୍। ସମସ୍ତେ ସୁଖ ପାଇଁ ଚାହୁଁଛନ୍ତି, କେହି ଦୁଃଖ ପାଇଁ ଚାହୁଁନାହାନ୍ତି, ରହିବା ଦୁଃଖରେ ରହିବା ପାଇଁ ଚାହୁଁନାହାନ୍ତି, ଚେଷ୍ଟା କରୁନାହାନ୍ତି। ତେଣୁ ଚାର୍ବାକ କହିଲେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିବା ସୁଖରେ ବଞ୍ଚିବା, ଜଣେ ପଚାରିବ କେମିତି ସୁଖରେ ବଞ୍ଚିବା, ଆମ ପାଖରେ ଧନ ନାହିଁ ନା ଋଣ କୃତ୍ୱା, ଋଣ କର ଧନ ନାହିଁ ଯଦି ଋଣ କରିକିରି ଦୃଢ଼ ବିବେକ ଘିଅ ଜାତୀୟ ମିଲ୍କ ପ୍ରଡ଼କ୍ଟ ସବୁ ଯାହା ସବୁ ରହିଛି ବହୁତ ଆନନ୍ଦରେ ଆମେ ଏସବୁ ଖାଦ୍ୟ ଖାଇକି ଆନନ୍ଦପ୍ରାପ୍ତ ହେବା। ତେଣୁ ସାଧାରଣତଃ ଲୋକମାନେ ମ୍ୟାନ୍ ଇଟ୍ସ ଟୁ ଲିଭ୍ ଅର୍ ଲିଭ୍ସ ଟୁ ଇଟ୍ ଏ ବିଷୟରେ ସେମାନେ ବୁଝିପାରନ୍ତି ନାହିଁ, ଖାଇବା ପାଇଁ ବଞ୍ଚିଛନ୍ତି ନା ବଞ୍ଚିବା ପାଇଁ ଖାଉଛନ୍ତି। ଇଏ ଗୋଟେ ଯାହାକୁ କହନ୍ତି ପାରାଡକ୍ସ ଭଳି, ମଣିଷ ଖାଇବା ପାଇଁ ବଞ୍ଚୁଛି ନା ବଞ୍ଚିବା ପାଇଁ ଖାଉଛି। ତେଣୁ ଯେଉଁମାନେ ପ୍ରକୃତରେ ଉନ୍ନତ ତତ୍ତ୍ୱ ଜାଣିନାହାନ୍ତି ସେମାନେ ଭାବୁଛନ୍ତି ଏ ଖାଇବା ପାଇଁ ସେମାନେ ବଞ୍ଚିଛନ୍ତି। ଆହାର ନିଦ୍ରା ଭୟ ମୈଥୁନାଂଶ ସାମାନ ଏତତ୍ ପଶୁବି ନାରାୟଣ, ବହୁତ ନିମ୍ନ ଯଦିଓ ସେମାନେ ବହୁତ ବାହାରକୁ ଦେଖିବା ପାଇଁ ବହୁତ ଉନ୍ନତ ସ୍ତରରେ ରହିଛନ୍ତି, ବହୁତ ଜ୍ଞାନ ତାଙ୍କର ରହିଛି, କିନ୍ତୁ ସେମାନଙ୍କର ଜ୍ଞାନ ଏଇଥିରେ ସୀମିତ ରହିଛି, ସର୍ବଚେତନାରେ ରହିଛି। ଆହାର ପଶୁ ବି ଆହାର କରୁଛେ ଆମେ ବି ଆହାର କରୁଛେ, ପଶୁ ବି ସ୍ନାନ କରୁଛେ ଆମେ ବି ସ୍ନାନ କରୁଛେ, ପଶୁ ବି ଆତ୍ମରକ୍ଷା କରୁଛେ ଆମେ ବି ଆତ୍ମରକ୍ଷା କରୁଛେ, ପଶୁ ବି ବଂଶ ବିସ୍ତାର କରୁଛେ ଆମେ ବି ବଂଶ ବିସ୍ତାର କରୁଛେ, ତେଣୁ ଏଥିରେ ଆମେ ପଶୁ ସହିତ ସମାନ। ତେଣୁ ଲୋକମାନେ ସାଧାରଣତଃ ଏଇ ନିମ୍ନ ସ୍ତରରେ ରହିଛନ୍ତି, ଯଦିଓ ସେମାନେ ବହୁତ ଉନ୍ନତ ବହୁତ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ସେମାନଙ୍କର ଯେଉଁ ଆତ୍ମଚେତନା ଜାଗ୍ରତ ହୋଇନାହିଁ। ତେଣୁ ଚାର୍ବାକ ଯେତେବେଳେ ଏ କଥା କହିଲେ ଯେ ଋଣ ଯଦି ଆମ ପାଖରେ ପଇସା ନାହିଁ ଧନ ନାହିଁ ତାହେଲେ ଋଣ କରି ଘିଅ ଖାଇବା, ତେଣୁ ଜଣେ ଯଦି ପଚାରିବ ଋଣ କଲା ପରେ ସୁଝିବା କଥା ନା ଭସ୍ମୀଭୂତ ସେ ଦେହସ୍ୟ ବୁଧ ପୁନରାଗମନ ଭାବେ, ଶରୀର ଯେତେବେଳେ ମୃତ୍ୟୁବରଣ କରିବ ସେ ତ ପୋଡ଼ା ହୋଇଯିବ, ଆଉ ସେ ଆସିବ ଯେ ଋଣ ସୁଝିବ, ସରକାର ଛାଡ଼ କରିଦେବେ। ତେଣୁ ଏହିଭଳି ଭାବରେ ଜଣେ ଆଶ୍ରୟ ଜଗତରେ ପ୍ରଭୁପାଦ ମହାରାଜ ଜଣେ ପ୍ରଶ୍ନ ପଚାରିଥିଲେ, ପ୍ରଭୁପାଦ ଭାରତୀୟ ଋଷି ହେଇକିରି ଜଣେ ଏକଥା କହି କହୁଛନ୍ତି ନା ଭାରତୀୟ ଋଷି ହେଇକିରି ଏକଥା କହିଲେ, ଯଦି ତୁମର ପାଶ୍ଚାତ୍ୟ ଜଗତ ଋଷି ହେଇଥାନ୍ତେ ସେ କ'ଣ କହିଥାନ୍ତେ ନା ଋଣ କୃତ୍ୱା ମାଂସ ଖାଇବେତ୍ ଘୃତମ୍ ବିବେତ୍ କହିନଥାନ୍ତି, ମାଂସ ଖାଇବା ପାଇଁ ସେ କହିଥାନ୍ତି। ପାଶ୍ଚାତ୍ୟ ଜଗତରେ ସେମାନେ ଭେଜିଟେରିଆନ୍ ଫୁଡ଼୍ ଖାଇକିରି ଜଣେ ଆନନ୍ଦ ରହିବେ ଚିନ୍ତା କରିପାରିବେ ନାହିଁ, ସବୁବେଳେ ତାଙ୍କ ନନ୍ଭେଜ୍ ରହିଥିବ, ପାଉଡ଼ରଠୁ ଆରମ୍ଭ କରି ସବୁ ଯେକୌଣସି ଯେତେ ପ୍ରଡ଼କ୍ଟ ଦେଖିବେ ସବୁଥିରେ ତାଙ୍କର ଚକୋଲେଟ୍ ଯାହା ଦେଖିବେ ସବୁଥିରେ ନନ୍ଭେଜ୍ ଆଇଟମ୍ ଥିବ। ତେଣୁ ଏ ଯେଉଁମାନଙ୍କର ପ୍ରକୃତରେ ଯେତେ ଜ୍ଞାନ ଥିଲେ ମଧ୍ୟ ଜଣେ ଯେତେବେଳେ ନିଜ ବିଷୟରେ ଜାଣୁନାହାନ୍ତି ନିଜେ କିଏ, ତେଣୁ ତାକୁ ବୁଝିବାକୁ ପଡ଼ିବ ଯେ ସେମାନେ ବିମୁଢ଼ା ବିମୁଢ଼ା ନାହାନ କରିଛନ୍ତି, ସେମାନେ ଜାଣିପାରିବେ ନାହିଁ, ସେମାନେ ନିଜର ପ୍ରକୃତ ପରିଚୟ ଜାଣିନାହାନ୍ତି। ଏଇ ଯେଉଁ ଜଳ ବିଜ୍ଞାନ ସବୁ ପ୍ରାପ୍ତ ହୋଇଛନ୍ତି ସେମାନେ ଭାବୁଛନ୍ତି ଆମେ ଏତେ ପାଠ ପଢ଼ୁଛୁ ଆମର ଇଏ ହେଉଛି ଆମର ପରିଚୟ, ଆମର ନାଁ ହେଉଛି ଆମକ ଆମର ପରିଚୟ, ଆମେ ଏତେ ପାଠ ପଢ଼ିଛେ, ଏଇ ପରିଚୟ ସାଧାରଣତଃ ଦିଆଯାଉଛି। କିନ୍ତୁ ଭଗବାନ ଏଇ ଭଗବତୀତା ଆରମ୍ଭରେ କହିଲେ ଅର୍ଜୁନ ତମେ ଏ ଶରୀର ନୁହଁ, ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଇନ୍ଦ୍ରିୟାଣି ପରାନ୍ୟାହୁ, ଆମ ଶରୀର ଭିତରେ ଯେଉଁ ଇନ୍ଦ୍ରିୟ ରହିଛନ୍ତି ସେମାନେ ଉନ୍ନତତର, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି ସେମାନେ ଶରୀରଠାରୁ ଉନ୍ନତତର, ଜଡ଼ ଶରୀରଠାରୁ ସେମାନେ ଉନ୍ନତତର। ଇନ୍ଦ୍ରିୟାଣି ପରାନ୍ୟାହୁ, ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟଠାରୁ ଆହୁରି ଶକ୍ତିଶାଳୀ ବା ଆହୁରି ଉନ୍ନତ ହେଉଛି ମନ, ଏବଂ ମନସ୍ୱାସ୍ଥ୍ୟ ପରା ବୁଦ୍ଧି, ମନରୁ ଆହୁରି ଉନ୍ନତ ହେଉଛି ବୁଦ୍ଧି। ତେଣୁ ବୁଦ୍ଧିରୁ ଆମର ଆଇଡେଣ୍ଟିଟି ସେ ଦେଉଛନ୍ତି, ଆମେ କ'ଣ ଏଇ ଶରୀର ନା ନା, ତେଣୁ ଶରୀରଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟ, ନତେହେଲେ ଆମେ ଇନ୍ଦ୍ରିୟ ନା ନା ଇନ୍ଦ୍ରିୟ ନୁହଁ ଇନ୍ଦ୍ରିୟଠାରୁ ଉର୍ଦ୍ଧ୍ୱରେ ମନ ନତେହେଲେ ଆମେ ମନ ନା ନା ମନର ଉର୍ଦ୍ଧ୍ୱରେ ବୁଦ୍ଧି ରହିଛି ନତେହେଲେ ଆମେ ବୁଦ୍ଧି ନା ବୁଦ୍ଧି ତୁମେ ନୁହଁ ତୁମେ ହେଉଛି ବୁଦ୍ଧିର ଉର୍ଦ୍ଧ୍ୱରେ ଯେଉଁ ବୁଦ୍ଧି ପ୍ରତସ୍ତ ସହ ବୁଦ୍ଧିର ଉର୍ଦ୍ଧ୍ୱରେ ଯିଏ ତୁମେ ହେଉଛି ସେଇ ବୁଦ୍ଧିର ଉର୍ଦ୍ଧ୍ୱରେ ହେଉଛି ଅହଙ୍କାର ଅହଙ୍କାର ମଧ୍ୟ ଆମେ ନୁହଁ ଅହଙ୍କାର ଏତେ ସୂକ୍ଷ୍ମ ତତ୍ତ୍ୱ ଆମେ ଯେଉଁ କହୁଛେ ଅହଂ ମୁଁ କହୁଛେ ଅହଂ ତତ୍ତ୍ୱ ସେଇଟା ଅହଙ୍କାର ପ୍ରଭୁପାଦ ମହାରାଜ ଏଇସବୁ ଏଇଟା ହେଉଛି ସୂକ୍ଷ୍ମ ଶରୀର ଏ ସ୍ଥୂଳ ଶରୀର ପାଞ୍ଚଟି ମହାଭୂତରେ ତିଆରି ହେଇଛି ଭୂମି ଆପ ନଳ ବାୟୁ ଖଂ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପାଞ୍ଚଟି ସ୍ଥୂଳ ତତ୍ତ୍ୱରେ ଆମର ଏଇ ଶରୀରଟି ଗଠିତ ହେଇଛି ଆରୁ ଆଉ ଜଣେ ଭିତରେ ଯେଉଁ ଶରୀରଟି ଅଛି ସେଇଟା ହେଉଛି ସୂକ୍ଷ୍ମ ଶରୀର ଯେଉଁଟାକୁ ସୂକ୍ଷ୍ମ ତତ୍ତ୍ୱରେ ସୃଷ୍ଟି ହେଇଛି ଯାହାକି ମନ ବୁଦ୍ଧି ହେବ ଅହଙ୍କାର ତେଣୁ ଅହଙ୍କାରଟା ଏତେ ଉନ୍ନତ ସ୍ତରରେ ଅଛି ପ୍ରଭୁପାଦ ମହାରାଜ କହନ୍ତି ଫଲ ଶିବ ଏଇଟା ପ୍ରକୃତ ଅହଙ୍କାର ନୁହଁ ତେଣୁ ଜଣେ ଆମର ଶାସ୍ତ୍ରରେ ଗୋଟେ ମନ୍ତ୍ର ରହିଛି ସୁହମ୍ ଯେ ଅହଙ୍କାର ଆମେ ଯେଉଁ ଅହଂ କହୁଛେ ମୁଁ କହୁଛେ ମୁଁ ବୋଲି କିଏ ଜଣେ ଯଦି ଗଭୀର ଭାବରେ ବିଚାର କରିବ ତାହେଲେ ମୁଁ କିଏ ଅହଂ ତତ୍ତ୍ୱ ଯେଉଁ ରହିଛି ତେଣୁ ଶାସ୍ତ୍ର ରହିଛି ସୁହମ୍ ମୁଁ ହେଉଛି ସେଇ ଦେବ ଭଗବାନ ଯିଏ ସ ମୁଁ ମଧ୍ୟ ସେଇ ସୁହମ୍ ଆମ ପ୍ରକୃତ ପରିଚୟ ହେଉଛି ଏଇଟା ଏଇଭଳି ଭାବରେ ଯେଉଁମାନେ ସାଧାରଣତଃ ମାୟାବାଦୀମାନେ ତେଣୁ ଯେଉଁମାନେ ମାୟାବାଦୀ ଭଗବାନ ମୋତେ ମାୟା ବୋଲି କହିଦିଅନ୍ତି ଭଗବାନ ଯେତେବେଳେ ଆସନ୍ତି ଅବ୍ୟକ୍ତ ବ୍ୟକ୍ତି ମହାପର୍ଣ୍ଣ ମାନ୍ୟତେ ମାମ ବୁଦ୍ଧୟ ସେମାନେ କହନ୍ତି ସିଏ ହେଉଛନ୍ତି ଅବ୍ୟକ୍ତ ଯେତେବେଳେ ଆସନ୍ତି ଭୌତିକ ଜଗତକୁ ସେ ବ୍ୟକ୍ତ ହୁଅନ୍ତି ପୁଣି ଅନ୍ତିମରେ ସେ ଅବ୍ୟକ୍ତ ହେଇଯାଆନ୍ତି ଏମାନଙ୍କୁ ମାୟାବାଦୀ ବୋଲି କୁହାଯାଉଛି କିନ୍ତୁ ମାୟାବାଦୀ ତତ୍ତ୍ୱ ରହୁଛି ଯେ ସୁହମ୍ ଆମେ ହେଉଛି ଭଗବାନଙ୍କର ଅଂଶ ଏଇ ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିବେ ମମୀ ବାଂଶ ଜୀବଲୋକେ ଜୀବଭୂତ ସନାତନ ଆମେ ଭଗବାନଙ୍କର ଅଂଶ ସବୁବେଳ ପାଇଁ ଆମେ ଭଗବାନଙ୍କର ଅଂଶ ତେଣୁ ସେଇ ଯୁକ୍ତିକୁ ନେଇ ସେ କହନ୍ତି ସୋହମ୍ ଯେଉଁ ରହିଛି ଶାସ୍ତ୍ରରେ ଅର୍ଥାତ୍ ମୁଁ ହେଉଛି ସେଇ ସୋହମ୍ ଇଏ ହେଉଛି ଆମର ଅହଙ୍କାର କିନ୍ତୁ ସେଇଟା ମଧ୍ୟ ପ୍ରକୃତ ଅହଙ୍କାର ଆମର ନୁହଁ ତା ଫଳ ସୁଖ ବୋଲି କୁହାଯାଉଛି ଯାହା ହେଉ ଜଣେ ବୈଷ୍ଣବଙ୍କ ପାଖକୁ ଜଣେ ସେ ଜଣେ ଆସିଲେ ଏଇ ମାୟାବାଦୀ ଧାରାରେ ସେ ଏଇ ମନ୍ତ୍ରଟି ପାଠ କରୁଥିଲେ ସୋହମ୍ ତେଣୁ ଜଣେ ବୈଷ୍ଣବ ପାଖକୁ ଯେତେବେଳେ ଆସିଲେ ତାଙ୍କ ଭିତରେ କଥାବାର୍ତ୍ତା ହେଲା ପରେ ଆଲୋଚନା ହେଲା ଶାସ୍ତ୍ର ବିଷୟରେ ଆଲୋଚନା ହେଲା ପରେ ସେ କହିଲେ ଆମେ ତ ହେଉଛୁ ସେଇ ଭଗବାନ ସୋହମ୍ ନା ନା ଆମେ ଭଗବାନ ନୁହଁ ଆମେ ଭଗବାନଙ୍କର ଅଂଶ ଅର୍ଥ କ'ଣ ଆମେ ତାଙ୍କର ଦାସ ଦାସୋହମ୍ ସେ ସବୁବେଳେ ସୋହମ୍ ସୋହମ୍ ମନ୍ତ୍ର ଉଚ୍ଚାରଣ କରୁଥିଲେ ମାୟାବାଦୀମାନେ ଭାବନ୍ତି ଆମେ ନିଜକୁ ଚିନ୍ତା କଲେ ଭଗବାନ ବୋଲି ଚିନ୍ତା କଲେ ଆମେ ଭଗବାନ ହେଇଯିବା କିନ୍ତୁ କୋଟି କୋଟି ବର୍ଷ ଧରି ଆମେ ଚିନ୍ତା କଲେ ମଧ୍ୟ ଆମେ ଭଗବାନ ହେଇପାରିବା ନାହିଁ ଆମେ ସବୁବେଳେ ଭଗବାନଙ୍କ ଅଂଶ ହେଇକି ରହିବା ତେଣୁ ସେ କହିଲେ ତୁମେ ଏଇ ଯେଉଁ ମନ୍ତ୍ର କହୁଛ ଏଇଟା ପ୍ରକୃତ ଠିକ୍ ମନ୍ତ୍ର ନୁହଁ ତାର ଅର୍ଥ ହେଉଛି ଆମେ ଦାସ ସୋହମ୍ ସୋହମ୍ ଅର୍ଥ ହେଉଛି ଆମେ ଦାସ ଭଗବାନଙ୍କ ଦାସ ଭଗବାନଙ୍କ ଅଂଶ ଦାସ ତେଣୁ ଏଇ ମନ୍ତ୍ରଟି ଉଚ୍ଚାରଣ କର ସବୁବେଳେ ଦାସ ହମ୍ ଦାସ ହମ୍ ଦାସ ହମ୍ ତେଣୁ ସେ ସେଇ ମନ୍ତ୍ର ଉଚ୍ଚାରଣ କଲେ ତେଣୁ ସେଇ ମନ୍ତ୍ର ଉଚ୍ଚାରଣ କଲାପରେ ପ୍ରକୃତରେ ତାଙ୍କର ଅଧିକ ଉପଲବ୍ଧି ହେଲା ଅଧିକ ଆନନ୍ଦ ପ୍ରାପ୍ତ ହେଲେ କିନ୍ତୁ ପୁଣି ଯେତେବେଳେ ମୂଳ ଗୁରୁଙ୍କ ପାଖକୁ ଦେଖାହେଲେ ସେ କହିଲେ ଏଇଭଳି ଭାବରେ ଏଇ ମନ୍ତ୍ରକୁ ମୁଁ ପରିବର୍ତ୍ତନ କରିଛି ମୋତେ ଜଣେ ବୈଷ୍ଣବ କହିଛନ୍ତି ଦାସ ହମ୍ କହିବା ପାଇଁ ନା ନା ବୈଦିକ ମନ୍ତ୍ରକୁ ଯଦି ସକାଳ ମହତାଜକୁ ନଷ୍ଟ କରନ୍ତ ହେବ ସେମାନେ ମଧ୍ୟ ଶାସ୍ତ୍ରର ଉପଦେଶ ନେଇକରି କଥା କୁହନ୍ତି ଶାସ୍ତ୍ରର ଅର୍ଥ ବୁଝିବା ଏତେ ସହଜ ନୁହଁ ଶାସ୍ତ୍ର ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ସେ ଗୁରୁ ହେଉଛନ୍ତି ପରମ୍ପରାରେ ଆସୁଥିବେ। ତେଣୁ ସେ କହିଲେ ତମେ ଶାସ୍ତ୍ର ମନ୍ତ୍ରକୁ ଯଦି ପରିବର୍ତ୍ତନ କରିଦେବ ତାହେଲେ ତାର ଫଳ ପାଇବ ନାହିଁ, ତେଣୁ ଯାହା ହଉ ପରିବର୍ତ୍ତନ ଯଦି କରିଥିବ ତା ଦେହରେ ଆଉ ଗୋଟେ ଅକ୍ଷର ଯୋଡ଼ କ'ଣ ନା ସଦାଶୋହ। ସବୁବେଳ ପାଇଁ ମୁଁ ସେଇ ଭଗବାନ ସଦାଶୋହ। ଏଇଭଳି ଭାବରେ ସେ ପୁଣି ମନ୍ତ୍ର ଉଚ୍ଚାରଣ କଲେ। ତାପରେ ପୁଣି ଯେତେବେଳେ ବୈଷ୍ଣବ ପାଖକୁ ଆସିଲେ, ବୈଷ୍ଣବ କହିଲେ ନା ନା ପ୍ରକୃତରେ ଏଇଟା ତାର ଅର୍ଥ ସେଇଟା ନୁହଁ, ଆମେ ହେଉଛୁ ଭଗବାନ ଦାସ। ଠିକ ଅଛି, ତମେ ଆଉ ଗୋଟେ ଅକ୍ଷର ଆଡ଼ କର, ଦା ଦାସ ଦାସୋହମ ଦାସ ଦାସ। ଏଇଭଳି ଭାବରେ ତେଣୁ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମର ପ୍ରକୃତ ପରିଚୟ ହେଉଛି ଆମେ ଭଗବାନଙ୍କର ଅଂଶ। ଏଇ ଜ୍ଞାନ ଆମେ ଯେତେବେଳେ ପ୍ରାପ୍ତ ହେଉଛେ, ଜୀବେର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ। ଭଗବତ ଗୀତା ଅନ୍ତିମରେ ଭଗବାନ ସେଟା କହିଲେ, ପ୍ରଥମରୁ ଜ୍ଞାନ ପ୍ରଦାନ କଲେ, ତମେ ଏ ଶରୀର ନୁହଁ, ନ ଯାଏତେ ମ୍ରିୟତେ ବା କଦାଚିତ ନାୟଂ ଭୂତ୍ୱା ଭୂତା ବା ନ ହୁଏ ଅଜନିତ୍ୟ ଶାଶ୍ୱତ ଏଂ ପୁରାଣ ନ ଅନ୍ୟତେ ହନୁମାନ ଶରୀରେ। ତମେ ଶରୀର ନୁହଁ, ତମେ ଶରୀରର ଉର୍ଦ୍ଧ୍ୱରେ ଆତ୍ମା। ଏଇଭଳି ଭାବରେ ଜ୍ଞାନ ପ୍ରଦାନ କରିକରି ଭଗବାନ ଯେତେବେଳେ ପଞ୍ଚଦଶ ଅଧ୍ୟାୟରେ ପହଞ୍ଚୁଛନ୍ତି, ପୁରୁଷୋତ୍ତମ ବିବାହ ଭଗବାନ ବିଷୟରେ ଜ୍ଞାନ ଦେଉଛନ୍ତି। ଆମ ନିଜ ସମ୍ବନ୍ଧୀୟ ଜ୍ଞାନ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ଆତ୍ମାର ଉର୍ଦ୍ଧ୍ୱରେ ପରମାତ୍ମା ରହୁଛନ୍ତି, ଯିଏକି ଭଗବାନ ନିଜକୁ ପରମାତ୍ମା ରୂପରେ ବିସ୍ତାର କରିଛନ୍ତି, ଏବଂ ନିଜକୁ ପରମାତ୍ମା ରୂପରେ ବିସ୍ତାର କରି ମଧ୍ୟ ସେ ଭଗବାନ ସଚ୍ଚିଦାନନ୍ଦନ ଶରୀର ଯେଉଁଭଳି ଭାବରେ ପୂଜିତ ହେଉଛନ୍ତି ଭଗବାନ କୃଷ୍ଣ, ସେଭଳି ଭାବରେ ସେ ଭଗବାନ ରହିଛନ୍ତି, ତାଙ୍କ ଧାମ ରହିଛି। ଏଠି କୁହାଯିବ ଜଗତ୍ୱାନ ଅନିବର୍ତ୍ତନ୍ତେ ତଦ୍ଧାମ ପରମ ମମ ନିର୍ମାଣ। ଏଇ କେମିତି ଆମେ ଏ ଶରୀର ଏଇ ଯେଉଁ ଭୌତିକ ଜଗତ ରୂପକ ବୃକ୍ଷକୁ ଆମେ ଛେଦନ କରି ଏଇ ଯେଉଁ ରହିଛି ନୀତି ବିଧି ନିଷେଧ ସବୁ ରହିଛି, ଏ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଆମେ ଭଗବାନଙ୍କ ଧାମକୁ ଯିବା। ନିର୍ମାଣ ମୋହା ଏଟା କୁହାଯାଇଛି ନା, ନିର୍ମାଣ ମୋହା ଦିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ଭୋଗ କାମ ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେ ଗଚ୍ଛନ୍ତ ମୂଢ଼ା ପଦ ମତ। ଏଇଭଳି ଭାବରେ ଯଦି ଆମେ କାର୍ଯ୍ୟ କରିବା, ନିର୍ମାଣ ଆମେ ମାନ ଦାବି କରିବା ନାହିଁ, ମୋହରୁ ଉର୍ଦ୍ଧ୍ୱକୁ ଯିବା ନିର୍ମୋହ, ସଙ୍ଗଦୋଷ ଯେଉଁ ଅସତ୍ସଙ୍ଗରୁ ଆମେ ମୁକ୍ତ ହେବା, ସତ୍ସଙ୍ଗ କରିବା, ନିର୍ମାଣ ମୋହା ଯୁବସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟ ଅଧ୍ୟାତ୍ମ ଏଇ ଜ୍ଞାନ ଅଧ୍ୟାତ୍ମ ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ଭଗବାନ ଅର୍ଜୁନ ପଚାରିଲେ ପ୍ରଭୁ କିଂ ତଦ୍ବ୍ରହ୍ମ କିଂ ଅଧ୍ୟାତ୍ମ, ଏଇସବୁ ଜ୍ଞାନ ପ୍ରଦାନ କରାଯାଇଛି ଭଗବତ ଗୀତାରେ, ଏଇସବୁ ଜ୍ଞାନ ଦିଆଯାଇଛି। ତେଣୁ ଏଇଭଳି ଭାବରେ ଆମେ କାମନରୁ ଯେତେବେଳେ ବିନିବୃତ୍ତ ହେବା, ବିନିବୃତ୍ତ କାମା ଦ୍ୱନ୍ଦ୍ୱ ବିମୁକ୍ତ, ଏ ଭୌତିକ ଜଗତରେ ଦୁଃଖ ସୁଖ ରହିଛି, ଦୁଇଟା ଦ୍ୱୈତ ଜଗତ ଦୁଃଖ ସୁଖ ରହିଛି, ତେଣୁ ଯେତେବେଳେ ମୁକ୍ତ ହେବା ସେତେବେଳେ ଆମେ ଅମୁଢ଼ା ହେଇଯିବା। ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତି ମୁଢ଼ା ଅମୁଢ଼ା ପଦ୍ମ ବ୍ୟୟ ଭଗବାନଙ୍କ ଧାମକୁ ଆମେ ପ୍ରାପ୍ତ ହେବା ଅମୁଢ଼ା। ଆମେ ଆଉ ମୁଢ଼ ଆଉ ମାନେ କ'ଣ ଆମେ ମୋହିତ ହେବା ନାହିଁ ଅମୁଢ଼ା। କିନ୍ତୁ ଯେଉଁମାନେ ଯଦି ମୋହିତ ନ ହେବା ତାହେଲେ କ'ଣ ହେବ ନା, ଆମେ ସେ ଭଗବାନଙ୍କ ଧାମକୁ ଯିବା, ଯେଉଁ ଧାମରେ ନ ଦତ୍ଭାବ ସହିତ ସୂର୍ଯ୍ୟ ନ ଶଶାଙ୍କୁ ନ ପାବକ ଯଦ୍ଗତ ନ ନିବର୍ତ୍ତନ୍ତେ ତ ଧାମ ପରମ ମମ ଭଗବାନ ତାଙ୍କ ଧାମ ବିଷୟରେ କହୁଛନ୍ତି। ଆମେ ସେଠି ଗଲେ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। କିନ୍ତୁ ଏ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଉନାହାନ୍ତି ବିମୁଢ଼ା, ଯେଉଁମାନେ ସେମାନେ ଜାଣିପାରନ୍ତି ନାହିଁ ଉତ୍କ୍ରା ମଦମ ଏ ଶରୀର ଯେତେବେଳେ ତ୍ୟାଗ କରୁଛେ ଆମେ ପୁଣି ଆଉ ଗୋଟେ ଶରୀର ଦାନ କରୁଛେ। ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ସେ କଥା, ଜଂ ଜଂ ବାପି ସ୍ମରଣ ଭାବମ ତେଜନ୍ତି କଳେବରମ ତମ ତମେ ବିଧି କହନ୍ତି ସଦା ତଦ୍ଭାବ ଭାବିତ। ମୃତ୍ୟୁ ସମୟରେ ଯେଉଁଭଳି ଚିନ୍ତା ଆସିବ ପରଜନ୍ମରେ ଆମେ ସେଇଭଳି ଭାବରେ ଶରୀର ପ୍ରାପ୍ତ ହେବା। ତେଣୁ ମୃତ୍ୟୁ ସମୟରେ ଯଦି ଭଗବାନଙ୍କୁ ଚିନ୍ତା କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଭଗବାନ ଚିନ୍ତା କଲେ ଆମେ ଭଗବାନ ଭଳି ଶରୀର ପ୍ରାପ୍ତ ହେବା, ଭଗବାନ ଧାମକୁ ଯିବା। ତେଣୁ ଯେଉଁମାନେ ମୂଢ଼ ମୂର୍ଖ ବ୍ୟକ୍ତି ଯେଉଁମାନେ ପ୍ରକୃତରେ ତାଙ୍କର ମାୟା ଦ୍ୱାରା ମୋହିତ ହେଇଛନ୍ତି ସେମାନେ ଏଇଟାକୁ ଜାଣିପାରନ୍ତି ନାହିଁ।
ସେମାନେ କେମିତି ଶରୀର ତ୍ୟାଗ କରୁଛନ୍ତି, ପୁଣି ଆଉ ଗୋଟେ ଶରୀର ଧାରଣ କରୁଛନ୍ତି। ଉତ୍କ୍ରାନ୍ତମ ଚିତ୍ତମ ଭାବି ଗୁଞ୍ଜାନମ ବା ଗୁଣାନିତମ, ଏ ଯେଉଁ ଭୌତିକ ଜଗତରେ ଯେଉଁ ଗୁଣ ସବୁ ରହିଛି ସତ୍ୱ ରଜ ତମ, ଏଇ ତ୍ରିଗୁଣର ସବୁ ଆମେ ଭୋଗ କରୁଛେ। ବିଭିନ୍ନ ପ୍ରକାର ଭୌତିକ ଜଗତରେ ଯେଉଁ ରହିଛି ବିଭିନ୍ନ ପ୍ରକାର ଭୋଗ ରହିଛି, ପାଞ୍ଚ ପ୍ରକାର ଭୋଗ ରହିଛି। ଶବ୍ଦ ଦ୍ୱାରା ଆମେ କିଛି ଆନନ୍ଦ ଉପଭୋଗ କରୁଛେ, ସଙ୍ଗୀତ ମାଧ୍ୟମରେ, କଥା ମାଧ୍ୟମରେ, ଆମେ କର୍ଣ୍ଣ ମାଧ୍ୟମରେ ଏସବୁ ଶୁଣିକିରି ଏ ଗୋଟେ ପ୍ରକାର ଭୋଗ କରୁଛେ ଗୁଞ୍ଜାନ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ସଙ୍ଗୀତ ରହିଛି, କେତେ ନେଟ୍ରେ ଲକ୍ଷ ଲକ୍ଷ ପ୍ରକାର ସଙ୍ଗୀତ ଆସିଲାଣି, ଏବଂ ନେଟ୍ ମାରିଦେଲା ମାନେ ସାଙ୍ଗେ ସାଙ୍ଗେ ଲକ୍ଷ ଲକ୍ଷ ଗୀତ ଆସୁଛି, ଲୋକମାନେ ସେଇଟା ଶୁଣି ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ନେଟ୍ରେ ମଧ୍ୟ ଭଗବାନ କଥା ବି ରହିଛି, ଭଗବାନ କଥା ବି ଆସୁଛି, ଭଗବାନ କଥା ବି ଶୁଣିପାରିବେ ଆପଣ, ଭଗବାନ ସଙ୍ଗୀତ ମଧ୍ୟ ଶ୍ରବଣ କରିପାରିବେ। ତେଣୁ ଏ ବିଭିନ୍ନ ପ୍ରକାର ଯେଉଁ ପୁରୁଷ ସ୍ତ୍ରୀ ବିଷୟରେ ବହୁତ ପ୍ରକାର ବର୍ଣ୍ଣନା ରହିଛି, ବହୁତ ପ୍ରକାର ସଙ୍ଗୀତ ରହିଛି ପୁରୁଷ ସ୍ତ୍ରୀ ଆକର୍ଷଣ ବିଷୟରେ, ରଜଗୁଣର ଆକର୍ଷଣ ଏ ବିଷୟରେ ବହୁତ ସଙ୍ଗୀତ ରହିଛି। ଏ ସଙ୍ଗୀତ ଗାଁ କରି ଏ ସଙ୍ଗୀତ ଶ୍ରବଣ କରି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଲକ୍ଷ ଲକ୍ଷ ଲୋକ ସେଇଭଳି ଭାବରେ ରହୁଛନ୍ତି। ସେଇଭଳି ଭାବରେ ସ୍ପର୍ଶ, ସ୍ପର୍ଶ ଦ୍ୱାରା ଯେଉଁ ରହିଛି ଆନନ୍ଦ ପ୍ରାପ୍ତ ହେଉଛେ, ମୈଥୁନ ସୁଖ ଇତ୍ୟାଦି ବିଭିନ୍ନ ପ୍ରକାର ସ୍ପର୍ଶ ଦ୍ୱାରା ଯେଉଁ ପ୍ରାପ୍ତ ହେଉଛେ, ଏବଂ ରୂପ, ରୂପ ଦେଖି ଚକ୍ଷୁରେ, ଚକ୍ଷୁ ଦ୍ୱାରା ଆମେ ରୂପ ଦର୍ଶନ କରି ଆନନ୍ଦ ପ୍ରାପ୍ତ ହେଉଛେ, ଏବଂ ଜିହ୍ୱା ଦ୍ୱାରା ବିଭିନ୍ନ ପ୍ରକାର ରସ ଗ୍ରହଣ କରୁଛେ, ଖାଦ୍ୟ ଇତ୍ୟାଦି ଖାଦ୍ୟ ପାନୀୟ ଇତ୍ୟାଦି ଯେଉଁ ଗ୍ରହଣ କରୁଛେ ଜିହ୍ୱା ଦ୍ୱାରା, ଏବଂ ନାସିକା ଦ୍ୱାରା ବିଭିନ୍ନ ପ୍ରକାର ସୁଗନ୍ଧି ବା ଏସବୁ ଆମେ ଆଗ୍ରହଣ କରୁଛେ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ପାଞ୍ଚ ପ୍ରକାର ଆନନ୍ଦ ରହିଛି ଗୁଞ୍ଜାନମ ବା ଗୁଣାନିତମ, ଏହି ପ୍ରକାର ଆନନ୍ଦ ସବୁ ରହିଛି, ସେମାନେ ଗୁଣର ଆନନ୍ଦ ସତ୍ୱରଜ ତମ ତ୍ରିଗୁଣରେ ଏହିସବୁ ପ୍ରାପ୍ତ ହେଉଛନ୍ତି। ଭଗବତ ଗୀତା ସତ୍ୱ ଆପଣ ଦେଖିବେ ଚଉଦ ଅଧ୍ୟାୟରୁ ଆରମ୍ଭ କରି ଚଉଦ ଅଧ୍ୟାୟରେ ଗୁଣତ୍ର ବିବାହ ବିଷୟରେ କୁହାଯାଇଛି, ଏବଂ ସପ୍ତଦଶ ଅଧ୍ୟାୟରେ ଏବଂ ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଗୁଣତ୍ର ବିଷୟରେ ମଧ୍ୟ କୁହାଯାଇଛି। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ସତ୍ୟଗୁଣର ଖାଦ୍ୟ ରହିଛି, ରଜଗୁଣର ଖାଦ୍ୟ ରହିଛି, ତମଗୁଣର ଖାଦ୍ୟ ରହିଛି, ଏହିସବୁ ଖାଦ୍ୟ ପ୍ରାପ୍ତ ହୋଇକରି ଆମେ ଗୁଞ୍ଜାନମ ବା ଗୁଣାନିତ, ସେହି ଯେଉଁ ଗୁଣ ଅନୁସାରେ ଆମେ ଖାଦ୍ୟ ଗ୍ରହଣ କରିକି ଆନନ୍ଦ ପ୍ରାପ୍ତ ହେଉଛେ। ଯେଉଁମାନଙ୍କର ସାତ୍ୱିକ ରହିଛି ଅଧିକା, ସାତ୍ୱିକ ଭାବ ଅଧିକ ରହିଛି, ସେମାନେ ସାତ୍ୱିକ ଖାଦ୍ୟ ଗ୍ରହଣ କରୁଛନ୍ତି। ଆଉ ସତ୍ୟବଳାରୋଗ୍ୟ ସୁଖ ପ୍ରତି ବିବର୍ଦ୍ଧନା ରସିଆ ସ୍ନିଗ୍ଧା ସ୍ଥିରା ହୃଦା ଆହାର ସାତ୍ୱିକ କ୍ରିୟା 17 ଚାପ୍ଟରରେ ଏଇଟା କୁହାଯାଇ ସବୁ। ଯେଉଁମାନେ ରଜଗୁଣର ପ୍ରାଦୁର୍ଭାବ ରହିଛି, ଅଧିକ ରହିଛି ରଜଗୁଣ, ସେମାନେ ରଜଗୁଣର ଖାଦ୍ୟ ସବୁ ଗ୍ରହଣ କରୁଛନ୍ତି। କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ମ ରତ୍ମ ବିଦାୟନ ଆହାର ରାସ ଚେଷ୍ଟା ଦୁଃଖ ଶୋକ ମୟାବଦା, ଦୁଃଖ ଶୋକ ମୟା ଦେବ ଆମୟ, ଦୁଃଖ ଦେବ, ଶୋକ ଦେବ ଏବଂ ରୋଗ ଦେବ। ଏଇ ଖାଦ୍ୟ ଖାଇଲେ ରଜଗୁଣର ଖାଦ୍ୟ ଗୁଞ୍ଜାନ ବା ଗୁଣାନିତମ ଆମେ ଭୋଗ କରୁଛେ, ଆମେ ଭାବୁଛେ ବହୁତ ଆନନ୍ଦ ଲାଗୁଛି, ବହୁତ କଟୁ, ବହୁତ ପିତା ଅମ୍ଳ, ବହୁତ ଖଟା, ଏସବୁ ଯେଉଁ ରହିଛି ଖାଇକିରି ଆମେ ଆନନ୍ଦ ପ୍ରାପ୍ତ ହେଉଛେ, ରଜଗୁଣର ଆନନ୍ଦ, ରଜଗୁଣର ଆନନ୍ଦ ପ୍ରାପ୍ତ ହେଉଛେ। ସେହିଭଳି ଭାବେ ତମଗୁଣର ମଧ୍ୟ ଆନନ୍ଦ, ମାନେ ଯେଉଁମାନଙ୍କ ତମଗୁଣ ରହିଛି ଅଧିକ ରହିଛି, ସେମାନେ ତମଗୁଣର ଖାଦ୍ୟ ଖାଉଛନ୍ତି। ଯାହା ଯାହା ଗତ ରସ ପ୍ରତି ଉଚ୍ଛିଷ୍ଟ ଚାହା ମଧ୍ୟ ଆହାର ତାମସ ପ୍ରିୟ, ଯେଉଁଟା ବାସି ଖାଦ୍ୟ ଏସବୁ ଆମେଧ୍ୟ, ଆମେଧ୍ୟ କହିଲେ ମାଛ ମାଛ ଇତ୍ୟାଦି, ଏହିସବୁ ଖାଇକି ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଗୁଞ୍ଜାନମ ବା ଗୁଣାନିତମ ଏହିଭଳି ଭାବରେ ସତ୍ୱରଜ ତମଗୁଣର ଖାଦ୍ୟ ଖାଇକରି ସେମାନେ ସେହିଭଳି ଭାବରେ ଶରୀର ପ୍ରାପ୍ତ ହେବେ, ଶରୀର ଦେବାତ୍ମକି ସେ ଆଉ ଗୋଟେ ଶରୀର ସେହିଭଳି ଭାବେ ପ୍ରାପ୍ତ ହେବେ। ବିମୁଢ଼ା ନାନ ପସନ୍ଦ, ଏଇଟା ଯେଉଁମାନେ ମୋହିତ ହେଇକି ରହିଛନ୍ତି, ଗୁଣ ଦ୍ୱାରା ମୋହିତ ହେଇକି ରହିଛନ୍ତି, ସେମାନେ ଜାଣିପାରୁନାହାନ୍ତି ଏସବୁ କଥା। ଆମେ କିଭଳି ଖାଦ୍ୟ ଖାଇବା, କିଭଳି ଜୀବନଯାପନ କରିବା, କିଭଳି କିଙ୍ଗ ଏସବୁ ରହିଛି ଭାଗବତମରେ ବା ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଛନ୍ତି। ଆମେ କିଭଳି ଭାବରେ ଜୀବନଯାପନ କରିବା, ଏସବୁ ଆଇଡ଼ିଆଲ ଲାଇଫ ରହିଛି। ମାନବ ଜଣେ ମନୁଷ୍ୟ ଜନ ପ୍ରାପ୍ତ ହେଉଛି ମାନେ ଭଗବତ ଗୀତାରେ ଭଗବାନ ପ୍ରଥମେ ସେ କଥା କହିଲେ, ସପ୍ତମ ଅଧ୍ୟାୟରେ କହୁଛନ୍ତି। ସାଧାରଣତଃ ଲୋକମାନେ ଜାଣୁନାହାନ୍ତି ଏ କଥା, ବହୁତ ମନ ଭିତରେ ଭଗବାନ କଥା କହୁଛନ୍ତି ଅର୍ଜୁନକୁ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ। ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତ ସିଦ୍ଧ, ହଜାର ହଜାର ଲୋକମାନଙ୍କର ଏ ଚିନ୍ତା ନାହିଁ,
କେମିତି ଆମେ କ'ଣ କିଭଳି ଜୀବନଯାପନ କରିବା, ଆମେ କାହିଁକି ଏ ଜନ୍ମ ପ୍ରାପ୍ତ ହେଇଛେ, ଆମ ଜୀବନର ଲକ୍ଷ୍ୟ କ'ଣ, ଆମେ କ'ଣ କେଉଁ ଭାବରେ କାର୍ଯ୍ୟ କରିବା କଥା, ସେ ଲକ୍ଷ୍ୟକୁ ହାସଲ କରିବା ପାଇଁ କିଭଳି ଭାବରେ କାର୍ଯ୍ୟ କରିବା କଥା, କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, କିଂ କର୍ମ କିଂ ଅକର୍ମ ଇତି କବୟପି ଅତ୍ର ମୋହିତା, କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହେଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ତେଣୁ ଭଗବାନ କହୁଛନ୍ତି ମୁଁ ତୁମକୁ ସେଥିପାଇଁ କହୁଛି, କର୍ମଣୀୟ ବି ବୋଧବ୍ୟମ ବୋଧବ୍ୟମ ଚ ବିକର୍ମଣ ଆକର୍ମଣ ସେ ବୋଧବ୍ୟମ ଗହନା କର୍ମଣ ଗତି, ବହୁତ କର୍ମର ଯେଉଁ ରହିଛି ରିଆକ୍ସନ ରହିଛି, ଫର୍ ଇଚ୍ ଆକ୍ସନ ଦର୍ ଇଜ୍ ଆନ୍ ଇକ୍ୱାଲ ଆଣ୍ଡ ଅପୋଜିଟ୍ ରିଆକ୍ସନ, ନ୍ୟୁଟନ୍ ମଧ୍ୟ କଥା କହୁଛନ୍ତି, ତେଣୁ ଏଇ ଯେଉଁ ଗହନା କର୍ମର ଗତି ରହିଛି ଭଗବାନ ସବୁ ବୁଝାଉଛନ୍ତି କିଭଳି ଭାବରେ ଆମେ କର୍ମ କରିବା, ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମବନ୍ଧନ, ଭଗବାନ ଉଦ୍ଦେଶ୍ୟରେ ଯଦି ଆମେ କର୍ମ କରିବା ନାହିଁ, ଯେତେ ଭଲ କର୍ମ ହେଲେ ମଧ୍ୟ ସେ ଏଇ ଭୌତିକ ଜଗତରେ ବନ୍ଧନ ରହିବ, ଆମେ ଏଇ ଯେଉଁ ଉର୍ଦ୍ଧ ମୂଳ ମଦ ଶାଖ ଏଇ କେତେବେଳେ ଉପରକୁ ଯାଉଥିବା କେତେବେଳେ ତଳକୁ ଆସୁଥିବା ଏଇଭଳି ଭାବେ ଚାଲିଥିବ, କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରିବା ତାହେଲେ ଆମେ ଗଛକୁ ଛେଦନ କରି ଆମେ ଭଗବାନଙ୍କ ଧାମକୁ ଯାଇପାରିବା, ତେଣୁ ଯେଉଁମାନେ ମୂଢ଼ା ମୂର୍ଖ ରହିଛନ୍ତି ସେମାନେ ବୁଝିପାରୁନାହାନ୍ତି, ବିମୁଢ଼ା ନାନୁ ପସନ୍ଦ ସେଇଟା ବୁଝିପାରୁନାହାନ୍ତି, ପ୍ରକୃତରେ ସେମାନେ କିଏ ସେମାନେ ଜାଣୁନାହାନ୍ତି, ସେମାନେ କ'ଣ ଅନ୍ୟ କ'ଣ ବୁଝିବେ, କିନ୍ତୁ ପଶ୍ୟନ୍ତି ଜ୍ଞାନ ଚକ୍ଷୁଷ ଯେଉଁମାନେ ଏ ଜ୍ଞାନ ପ୍ରାପ୍ତ ହେଇଛନ୍ତି ଦିବ୍ୟ ଜ୍ଞାନ, ଗୁରୁଦେବଙ୍କ ଶରଣରେ ଗଲେ ଆମେ ଦିବ୍ୟ ଜ୍ଞାନ ପ୍ରାପ୍ତ ହେବା, ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଏ ଶାସ୍ତ୍ରରୁ ଅଧ୍ୟୟନ କରି ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ, ହୃଦୟରେ ପ୍ରକାଶ କରି ଭଗବାନ ପ୍ରଦାନ କରିବେ ସେ ଜ୍ଞାନ, ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି, ତେଷାଂ ଯୁକ୍ତାନାଂ ଭଜତାଂ ପ୍ରତିପୂର୍ବକଂ ଦଦାମି ବୁଦ୍ଧିଯୋଗଂ ଯେନ ମାଂ ଉପଜାନ୍ତି, ଭଗବାନ ସେ ଜ୍ଞାନ ପ୍ରଦାନ କରିବେ ଗୁରୁଙ୍କ ମାଧ୍ୟମରେ ସେ ଜ୍ଞାନ ପ୍ରଦାନ କରିବେ, ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ପଶ୍ୟନ୍ତି ଜ୍ଞାନ ତାକୁ ସେମାନେ ସବୁ ଜାଣିପାରିବେ, ପ୍ରକୃତରେ ଆମେ ଏଇଭଳି ଭାବେ ଭଗବାନ ଭୁଲି ଆମେ ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ, ପ୍ରଭୁ ଅଇ ନନ୍ଦତନ ଜିଙ୍କରଂ ପତିତଂ ମାଂ ବିଷମେ ଭାଂ ବୁଧୌ ତୁପେୟା ତୋ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟ, ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରିବା, ପ୍ରଭୁ ଆପଣଙ୍କୁ ଭୁଲି ଯାଇଥିବାରୁ ଆମେ ଏ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛୁ, ପ୍ରଭୁ ଆପଣ କୃପା କରି ଆମକୁ ଉଦ୍ଧାର କରନ୍ତୁ, ତେଣୁ ପ୍ରଭୁ କୃପା କରି ସେ ବ୍ୟବସ୍ଥା କରିଛନ୍ତି, ଏ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରି ଭଗବାନଙ୍କର ଦ୍ୱାରା ମହାପ୍ରଭୁ ଆସି କହିଲେ ତୁମେ ସବୁ ଯାଅ ପ୍ରଚାର କର ମୋ ନା ବାଣୀକୁ ପ୍ରଚାର କର, ତେଣୁ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଭଗବାନଙ୍କ ବାଣୀକୁ ପ୍ରଚାର କଲେ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ, ଏ ଜ୍ଞାନ ଚକ୍ଷୁ ପ୍ରଦାନ କରିବା ପାଇଁ, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ସଂସ୍ଥାରେ ଆସି ସେମାନେ ଏଇ ଜ୍ଞାନ ଚକ୍ଷୁ ପ୍ରାପ୍ତ ହୋଇ ସେମାନେ ନିଜ ବିଷୟରେ ଜାଣିବେ, ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟମାନେ ମଧ୍ୟ ଜୀବନକୁ ସଫଳ କରିବା ପାଇଁ ଏଇ ଭଗବାନ କଥା ପ୍ରଚାର କରିବେ, ତଥାପି ବିଶ୍ରାମ ଦେବା, ଜୟ ଶ୍ରୀମଦ ଭଗବତ ଗୀତା କି, ଜୟ ଶ୍ରୀ ଗୋପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟ ଗୋ ତୁମ ଜୟ ଶ୍ରୀ ଗୋପା।